ओम शांति। आज साकार महावाक्य 14/5/2025 मधुर संतान माने एबे तुमे माने संगम जुगरे अछ। तुमको पुराणा दुनिया रो संपर्क तुटाई देबा को हेबो काहेकि ना एही पुराणा दुनिया एबे विनाश हेबा को जाउछि। प्रश्न, संगमर केउ विशेषता सारा कल्परो अलगा? उत्तर, संगमर विशेषता हेउछि वर्तमान एठारे पाठ पढुछ प्रारब्ध भविष्यतरे पाइब। सारा कल्परे एपरि पाठ पढा जाउ नाही जहार प्रारब्ध परजन्मरे मिळिब। एबे तुमे पिला माने अमर लोक को जीवा पई मृत्यु लोक रे पाठ पढुछ आउ के परजन्म पई पाठ पढु रहंती। गीत, दूर देश का रहने वाला। ओम शांति। दूर देश रा निवासी के एकथा तो केही भी जानी नहंती, कण तांकर निजर देश नाही जहा कि परदेश को आसी चंती से निज देश को आसु नहंती। एहा रावण राज्य परदेश अटे ना? कण शिव बाबा निज देश को आसु नहंती? अच्छा, रावणर परदेश केउंटी एवं निज देश केउंटी? शिव बाबांकर निज देश केउंटी एवं परदेश केउंटी? पुणी बाबा आसुचंती परदेश को, तेबे तांकर देश केउंटी? निज देशर स्थापना करिबा पई आसी थांती, तेबे से कण निज देश को निजे आसी थांती? अच्छा, एहा उपरे समस्ते विचार सागर मंथन करिबो। एहा बहुत बुझीबार कथा। रावणर परदेश बुझाइबा तो बहुत सहज। रामराज्य को केबे रावण आसी नथाए, बाबांकु रावण देश को आसिबाकु पड़िथाए, काहेकि ना रावण राज्य को परिवर्तन करिबाकु पड़िथाए। एहा हेउछि संगम युग, से सत्य युगरे किंबा कलि युगरे मध्य आसी नथांती, केवल संगम युगरे ही आसी थांती। तेनु एहा राम एवं रावण उभयंकर देश अटे, एकुल रामंकर सेकुल रावणर। तेबे एहा संगम युग अटे ना? एबे तुमे संतान माने संगम युगरे अछ ना एपटे ना सेपटे अछ, तेनु निजकु संगम युगी बोली भाबिबा उचित। आमर सेपट सहित कौनसी संपर्क नाही। एबे बुद्धिरे पुरुणा दुनिया ठारु संपर्क तुटाइबाकु पड़ुछि। एठारे त रहुछ किंतु बुद्धि द्वारा जानुछ जे एही पुरुणा दुनिया ही समाप्त होइछिब। आत्मा कहुछि एबे मु संगम युगरे अछि, बापा आसीछंती, तांकु नाउरिया मध्य कहा जाउछि। एबे आमे जाउछु किपरि? जोग बल द्वारा। जोग करिबा पई मध्य ज्ञान दरकार एवं ज्ञान को जानिबा पई मध्य ज्ञान दरकार। बापा बुझाउछंती जोग करिबा पई हेले निजकु आत्मा निश्चय करि बापांकु मने पकाओ। एहा मध्य ज्ञान अटे ना? ज्ञान अर्थात बुझिबा। बापा मत देबाकु आसीछंती, कहुछंती निजकु आत्मा मने कर, आत्मा ही 84 जन्म नहीं थाए। बापा पिला मानंकु ही सबु किछि विस्तार भावरे बसी बुझाउछंती। एबे एही रावण राज्य शेष होइछिबो, एठारे कर्म बंधन रहिछि, सेठारे कर्म संबंध रहिबो। बंधन दुखर नाम एवं संबंध सुखर नाम अटे। एबे कर्म बंधन को काटिबाकु हेबो। बुद्धिरे अछि आमे वर्तमान ब्राह्मण संबंध रे रहिछु, पुणि दैवी संबंध को जीवु। ब्राह्मण संबंधर एहा एकमात्र जन्म, किंतु 8 जन्म एवं 12 जन्म आमे दैवी संबंध रे रहिबा। एही ज्ञान बुद्धि रे अछि, सेथिपई कलिजुगी छिछि कर्म बंधन को जेपरि ग्लानी अर्थात निंदा करुछ। एही दुनियार कर्म बंधन रे एबे रहिबार नाही। तुममानंकु एबे ईश्वरीय बुद्धि मिलिछि, एसबु हेउछि आसुरी कर्म बंधन। आमे मध्य गुप्तरे गोटे यात्रा करुछे, बाबा एही यात्रा सिखाइछन्ति, पुणि एही कर्म बंधन रु अलगा होइ आमे कर्मातीत होइसिबा। एही कर्म बंधन एबे तुटाइबार ही अछि। आमे बाबांकु मने पकाउछु जहा द्वारा पवित्र हेबु एवं चक्र को बुझि चक्रवर्ती राजा हेबु। पाठ पढुछु तेणु तार एम ऑब्जेक्ट एवं प्रारब्ध मध्य दरकार ना? तुमे जानिछ आमकु एबे बेहद्र बाबा पाठ पढाउछन्ति। 5000 वर्ष पूर्वरु मध्य एही पाठ पढाइथिले। एहा ड्रामा अटे ना? जीव मानकु कल्प पूर्वरु पाठ पढाइथिले एबे मध्य तांकु ही पढाइबे। बहुत आसीबे, वृद्धि हेबो। समस्ते त सत्य युग को जीवे नाही, बाकी समस्ते घर को फेरी जीवे। एपटे नरक, सेपटे स्वर्ग। हद्र पाठ पढारे त बुझी जानती जे आमे एठारे पढुछु, पुणि प्रारब्ध मध्य एहिठारे ही पाइबो। ଏବେ ଆମେ ସଙ୍ଗମ ଯୁଗରେ ପାଠ ପଢୁଛୁ, ଯାହାର ପ୍ରାରବ୍ଧ ଆମକୁ ନୂଆ ଦୁନିଆରେ ମିଳିବ। ଏହା ହେଉଛି ନୂଆ କଥା। ଦୁନିଆରେ ଏପରି କେହି କହିବେ ନାହିଁ ଯେ ତୁମକୁ ଏହାର ପ୍ରାରବ୍ଧ ପରବର୍ତ୍ତୀ ଜନ୍ମରେ ମିଳିବ। ଏହି ଜନ୍ମର ପାଠ ପଢ଼ାର ପ୍ରାରବ୍ଧ ପରବର୍ତ୍ତୀ ଜନ୍ମରେ ପାଇବା, ଏହା କେବଳ ସଙ୍ଗମ ଯୁଗରେ ହିଁ ହୋଇଥାଏ। ବାବା ମଧ୍ୟ ସଙ୍ଗମ ଯୁଗରେ ହିଁ ଆସିଥାନ୍ତି। ତୁମେମାନେ ପୁରୁଷୋତ୍ତମ ହେବା ପାଇଁ ପାଠ ପଢୁଛ, ନୂଆ ଦୁନିଆର ଅମରପୁରୀକୁ ଯିବା ପାଇଁ ଜ୍ଞାନର ସାଗର ଭଗବାନ ଥରେ ମାତ୍ର ଆସି ଏହି ପାଠ ପଢାଇଥାନ୍ତି। ଏହା ତ ହେଉଛି କଳିଯୁଗ, ମୃତ୍ୟୁ ଲୋକ। ଆମେ ସତ୍ୟଯୁଗକୁ ଯିବା ପାଇଁ, ନର୍କବାସୀରୁ ସ୍ୱର୍ଗବାସୀ ହେବା ପାଇଁ ପାଠ ପଢୁଛୁ। ଏହା ହେଉଛି ପରଦେଶ, ତାହା ହେଉଛି ନିଜ ଦେଶ। ସେହି ନିଜ ଦେଶରେ ବାବାଙ୍କୁ ଆସିବାର ଆବଶ୍ୟକତା ନାହିଁ। ସେହି ଦେଶ ହେଉଛି ହିଁ ପିଲାମାନଙ୍କର। ସତ୍ୟଯୁଗରେ ରାବଣ ଆସିପାରିବ ନାହିଁ, ସେତେବେଳେ ରାବଣ ଗୁପ୍ତ ହୋଇଯାଇଥାଏ, ପୁଣି ଆସିବ ଦ୍ୱାପରରେ। ତେଣୁ ବାବା ମଧ୍ୟ ଗୁପ୍ତ ହୋଇଯାଉଛନ୍ତି, ସତ୍ୟଯୁଗରେ କେହି ବି ତାଙ୍କୁ ଜାଣିବେ ନାହିଁ। ତେବେ ମନେ ମଧ୍ୟ କାହିଁକି ପକାଇବେ, ତୁ ସୁଖର ପ୍ରାରବ୍ଧ ପୂରା ହୋଇଗଲେ ପୁଣି ରାବଣ ରାଜ୍ୟ ଆରମ୍ଭ ହୋଇଯାଏ, ଏହାକୁ ପରର ଦେଶ ବୋଲି କୁହାଯାଏ। ଏବେ ତୁମେ ଜାଣୁଛ ଯେ ଆମେ ସଙ୍ଗମ ଯୁଗରେ ଅଛୁ, ଆମକୁ ପଥ ପ୍ରଦର୍ଶକ ବାବା ମିଳିଛନ୍ତି, ବାକି ସମସ୍ତେ ଧକ୍କା ଖାଇ ଚାଲିଛନ୍ତି। ଯେଉଁମାନେ ବହୁତ ଥକି ଯାଇଥିବେ, ଯେଉଁମାନେ କଳ୍ପ ପୂର୍ବରୁ ରାସ୍ତା ପାଇଥିବେ, ସେଇମାନେ ଏଠାକୁ ଆସିବାକୁ ଲାଗିବେ। ତୁମେ ପଣ୍ଡାମାନେ ସମସ୍ତଙ୍କୁ ରାସ୍ତା ବତାଉଛ। ଏହା ହେଉଛି ଆତ୍ମିକ ଯାତ୍ରାର ରାସ୍ତା, ଯାହାଦ୍ୱାରା କି ସିଧା ସୁଖଧାମକୁ ଚାଲିଯିବା। ତୁମେ ପାଣ୍ଡବମାନେ ପାଣ୍ଡବ ସମ୍ପ୍ରଦାୟର ଅଟ, କିନ୍ତୁ ଏହାକୁ ପାଣ୍ଡବ ରାଜ୍ୟ କୁହାଯିବ ନାହିଁ। ରାଜ୍ୟ ନା ପାଣ୍ଡବଙ୍କର ଅଛି ନା କୌରବଙ୍କର, ଉଭୟଙ୍କର ମୁକୁଟ ନାହିଁ, କିନ୍ତୁ ଭକ୍ତି ମାର୍ଗରେ ଉଭୟଙ୍କୁ ମୁକୁଟ ଦେଇଦେଇଛନ୍ତି। ଯଦିଓ ରାଜ ମୁକୁଟ ଦେଇଦେବେ, କିନ୍ତୁ ଲାଇଟ୍ର ମୁକୁଟ ନା ପାଣ୍ଡବ ମାନଙ୍କୁ ଦେଇପାରିବେ ନା କୌରବ ମାନଙ୍କୁ, କାହିଁକି ନା ସେମାନେ ପୁରୁଷାର୍ଥୀ ଅଟନ୍ତି, ଜ୍ଞାନ ମାର୍ଗରେ ଚାଲୁ ଚାଲୁ ତଳକୁ ଖସି ଯାଉଛନ୍ତି, ତେଣୁ କାହାକୁ ଦିଆଯିବ। ସେଥିପାଇଁ ଏହି ସବୁ ଅଳଙ୍କାର ବିଷ୍ଣୁଙ୍କୁ ଦେଇଦେଇଛନ୍ତି, କାହିଁକି ନା ସେ ପବିତ୍ର ଅଟନ୍ତି। ସତ୍ୟଯୁଗରେ ସମସ୍ତେ ପବିତ୍ର ସମ୍ପୂର୍ଣ୍ଣ ନିର୍ବିକାରୀ ଥାନ୍ତି, ତେଣୁ ପବିତ୍ରତା ରୂପୀ ଲାଇଟ୍ର ମୁକୁଟ ଥାଏ। ବର୍ତ୍ତମାନ ତ କେହି ଜଣେ ହେଲେ ବି ପବିତ୍ର ନାହାନ୍ତି। ସନ୍ନ୍ୟାସୀମାନେ ନିଜକୁ ପବିତ୍ର ବୋଲି କହୁଛନ୍ତି, କିନ୍ତୁ ଦୁନିଆ ତ ପବିତ୍ର ନୁହେଁ ନା, ଜନ୍ମ ପୁଣି ବିକାରୀ ଦୁନିଆରେ ହିଁ ନେଇଥାନ୍ତି। ଏହା ହେଉଛି ରାବଣର ପତିତ ପୁରୀ, ପାବନ ରାଜ୍ୟ ସତ୍ୟଯୁଗ ନୂଆ ଦୁନିଆକୁ କୁହାଯାଇଥାଏ। ଏବେ ତୁମକୁ ଭଗବାନ ବାବା କଣ୍ଟାରୁ ଫୁଲ କରୁଛନ୍ତି, ସେ ପତିତ ପାବନ ମଧ୍ୟ ଅଟନ୍ତି, ନାଉରିଆ ମଧ୍ୟ ଅଟନ୍ତି, ଏବଂ ଭଗବାନ ଅର୍ଥାତ୍ ବଗିଚାର ମାଲିକ ମଧ୍ୟ ଅଟନ୍ତି। ଭଗବାନ ଏବେ ଏହି କଣ୍ଟାର ଜଙ୍ଗଲକୁ ଆସିଛନ୍ତି। ତୁମର କମାଣ୍ଡର ତ ଜଣେ ହିଁ ଅଟନ୍ତି, ଯାଦବ ମାନଙ୍କର ମୁଖ୍ୟ କମାଣ୍ଡର ଶଙ୍କରଙ୍କୁ କୁହାଯିବ କି? ଏମିତି ତ ସେ କୌଣସି ବିନାଶ କରୁନାହାନ୍ତି, ସମୟ ଆସିଲେ ଲଢି ଲାଗିଥାଏ। କହିଥାନ୍ତି ଶଙ୍କରଙ୍କ ପ୍ରେରଣା ଦ୍ୱାରା ମୂଷଳ ଆଦି ତିଆରି ହେଉଛି। ଏହିଭଳି କାହାଣୀମାନ ଲେଖିଦେଇଛନ୍ତି, ପୁରୁଣା ଦୁନିଆ ତ ନିଶ୍ଚୟ ଶେଷ ହେବ, ଘର ପୁରୁଣା ହେଲେ ଭାଙ୍ଗି ଯାଇଥାଏ, ମନୁଷ୍ୟ ମରିଥାନ୍ତି, ସେହିପରି ଏହି ପୁରୁଣା ଦୁନିଆ ମଧ୍ୟ ଦିନେ ଶେଷ ହୋଇଯିବ। କେହି ମାଟି ତଳେ ଦବି ରହିଯିବେ, କେହି ବୁଡ଼ି ମରିବେ, କେହି ତ ସକ୍ ଅର୍ଥାତ୍ ମାନସିକ ଆଘାତରେ ମରିବେ। ବୋମା ଆଦିର ବିଷାକ୍ତ ବାୟୁ ମଧ୍ୟ ମନୁଷ୍ୟଙ୍କୁ ମାରିଦେବ। ପିଲାମାନଙ୍କ ବୁଦ୍ଧିରେ ଅଛି ଯେ ଏବେ ବିନାଶ ନିଶ୍ଚିତ ହେବ, ଆମେ ସେପାରିକୁ ଯାଉଛୁ। କଳିଯୁଗ ପୁରା ହୋଇ ସତ୍ୟଯୁଗର ସ୍ଥାପନା ନିଶ୍ଚୟ ହେବ, ପୁଣି ଅଧାକଳ୍ପ ଲଢେଇ ହେବ। ଏବେ ବାପା ଆସିଛନ୍ତି ପୁରୁଷାର୍ଥ କରାଇବା ପାଇଁ, ଏହା ହେଉଛି ଶେଷ ସୁଯୋଗ। ଡେରି କଲେ ପୁଣି ଅଚାନକ ହିଁ ମୃତ୍ୟୁ ହୋଇଯିବ, କାରଣ ମୃତ୍ୟୁ ସମ୍ମୁଖରେ ଦଣ୍ଡାୟମାନ। ଅଚାନକ ଭାବରେ ବସିଥାଉଥାଉ ମଧ୍ୟ ମନୁଷ୍ୟ ମୃତ୍ୟୁମୁଖରେ ପଡୁଛନ୍ତି, ତେଣୁ ମୃତ୍ୟୁମୁଖରେ ପଡିବା ପୂର୍ବରୁ ତ ଯୋଗରୁ ଯାତ୍ରା କର। ଏବେ ତୁମକୁ ଘରକୁ ଯିବାକୁ ହେବ, ସେଥିପାଇଁ ବାବା କହୁଛନ୍ତି ପିଲାମାନେ ଘରକୁ ମନେ ପକାଅ, ଯାହାଦ୍ୱାରା ଅନ୍ତମତି ସୌଗତି ହୋଇଯିବ, ତୁମେମାନେ ଘରକୁ ଚାଲିଯିବ। କିନ୍ତୁ କେବଳ ଘରକୁ ଅର୍ଥାତ୍ ପରମଧାମକୁ ମନେ ପକାଇଲେ ପାପର ବିନାଶ ହେବ ନାହିଁ, ବାବାଙ୍କୁ ମନେ ପକାଇଲେ ପାପର ବିନାଶ ହେବ ଏବଂ ତୁମେ ନିଜର ଘରକୁ ଚାଲିଯିବ। ସେଥିପାଇଁ ବାବାଙ୍କୁ ସ୍ମରଣ କରିଚାଲ, ନିଜର ଚାର୍ଟ ରଖିଲେ ଜଣା ପଡିଯିବ ସାରା ଦିନରେ ମୁଁ କଣ କଣ ସବୁ କରିଛି। 5-6 ବର୍ଷର ଆୟୁଷରୁ ଆମେ ଜୀବନରେ କଣ କଣ ସବୁ କରିଛୁ ତାହା ମଧ୍ୟ ମନେ ରହୁଛି। ଏପରି ବି ନୁହେଁ ସାରା ସମୟ ଲେଖିବାକୁ ପଡୁଛି, ଧ୍ୟାନରେ ରହୁଛି। ବଗିଚାରେ ବସି ବାପାଙ୍କୁ ମନେ ପକାଇଥିଲି, ଦୋକାନରେ କେହି ଗ୍ରାହକ ନଥିଲେ, ତେଣୁ ମୁଁ ଯୋଗଯୁକ୍ତ ହୋଇ ବସିଥିଲି। ମନ ଭିତରେ ତ ନୋଟ୍ ରହିବ, ଯଦି ଲେଖିବାକୁ ଚାହୁଁଛ ତେବେ ପୁଣି ଡାଏରୀ ରଖିବାକୁ ପଡିବ। ମୂଳ କଥା ହେଲା ମୁଁ ତମ ପ୍ରଧାନରୁ ସତପ୍ରଧାନ କିପରି ହେବି, ପବିତ୍ର ଦୁନିଆର ମାଲିକ କିପରି ହେବି, ପତିତରୁ ପାବନ କିପରି ହେବି। ବାବା ଆସି ଏହି ଜ୍ଞାନ ଦେଉଛନ୍ତି, ଜ୍ଞାନର ସାଗର ଏକମାତ୍ର ବାବା ହିଁ ଅଟନ୍ତି। ତୁମେ ଏବେ କହୁଛ ବାବା ମୁଁ ଆପଣଙ୍କର ହିଁ ସନ୍ତାନ ଅଟେ, ସର୍ବଦା ଆପଣଙ୍କର ହିଁ ଅଟେ, କେବଳ ଭୁଲିଯାଇ ଦେହ ଅଭିମାନୀ ହୋଇଯାଇଛି। ଏବେ ଆପଣ ବତାଇଥିବାରୁ ଆମେ ପୁଣି ଦେହି ଅଭିମାନୀ ହେଉଛୁ। ସତ୍ୟଯୁଗରେ ଆମେ ଦେହ ଅଭିମାନୀ ଥିଲୁ, ଖୁସି ଖୁସିରେ ଗୋଟିଏ ଶରୀର ଛାଡ଼ି ଅନ୍ୟ ଏକ ଶରୀର ଧାରଣ କରୁଥିଲୁ। ତେଣୁ ତୁମ ସନ୍ତାନମାନଙ୍କୁ ଏହିସବୁ କଥା ଧାରଣ କରି ପୁଣି ଅନ୍ୟମାନଙ୍କୁ ବୁଝାଇବା ପାଇଁ ଯୋଗ୍ୟ ହେବାକୁ ପଡ଼ିବ, ତେବେ ବହୁତଙ୍କର କଲ୍ୟାଣ ହେବ। ବାବା ଜାଣିଛନ୍ତି ଡ୍ରାମା ଅନୁସାରେ ପୁରୁଷାର୍ଥର କ୍ରମ ଅନୁସାରେ ଯୋଗ୍ୟ ସେବାଧାରୀ ହେଉଛନ୍ତି। ଆଚ୍ଛା, ଯଦି କାହାକୁ କଳ୍ପବୃକ୍ଷ ଆଦି ବୁଝାଇ ପାରୁନାହ, ତେବେ ଏହା ତ ସହଜ ଅଟେ ନା, କାହାକୁ ହେଲେ ବି କୁହ। ତୁମେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ, ଏହା ତ ବିଲକୁଲ ସହଜ। ବାବା କେବଳ ଏହି କଥା କହୁଛନ୍ତି ଯେ ମୋତେ ମନେ ପକାଇଲେ ବିକର୍ମ ବିନାଶ ହେବ, ଏକଥା ତୁମ ବ୍ରାହ୍ମଣ ମାନଙ୍କ ବ୍ୟତୀତ ଅନ୍ୟ କୌଣସି ମନୁଷ୍ୟ କହିପାରିବେ ନାହିଁ। ଆଉ କେହି ନା ଆତ୍ମାକୁ ନା ପରମାତ୍ମା ବାବାଙ୍କୁ ଜାଣିଛନ୍ତି, ଏହିପରି ସାଧାରଣ ଭାବେ କାହାକୁ କହିଦେଲେ ସ୍ଥିର ଲାଗିବ ନାହିଁ, ଭଗବାନଙ୍କର ରୂପକୁ ଜାଣିବାକୁ ପଡିବ। ଏମାନେ ସମସ୍ତେ ନାଟକର ଅଭିନେତା ଅଟନ୍ତି, ପ୍ରତ୍ୟେକ ଆତ୍ମା ଶରୀର ଧାରଣ କରି ଅଭିନୟ କରୁଛି, ଆତ୍ମା ଗୋଟିଏ ଶରୀର ଛାଡ଼ି ଅନ୍ୟ ଏକ ଶରୀର ଧାରଣ କରି ପୁଣି ଅଭିନୟ କରୁଛି। ସେହି ଅଭିନେତାମାନେ କପଡ଼ା ବଦଳାଇ ଭିନ୍ନ ଭିନ୍ନ ପାର୍ଟ କରିଥାନ୍ତି, କିନ୍ତୁ ତୁମେମାନେ ପୁଣି ଶରୀର ବଦଳାଉଛ। ସେମାନେ ଅଳ୍ପ କାଳ ପାଇଁ ପୁରୁଷ ଅଥବା ନାରୀର ପୋଷାକ ପିନ୍ଧିଥାନ୍ତି, ଏଠାରେ ପୁରୁଷ ଶରୀର ରୂପୀ ବସ୍ତ୍ର ଧାରଣ କରିଲେ ସାରା ଆୟୁଷ ପୁରୁଷ ହିଁ ରହିବ। ତାହା ହେଲା ବିନାଶୀ ଡ୍ରାମା, କିନ୍ତୁ ଏହା ଅବିନାଶୀ, ଏହା ବେହଦର ଅଟେ। ତେବେ ପ୍ରଥମ ଏବଂ ମୁଖ୍ୟ କଥା ହେଉଛି ବାବା କହୁଛନ୍ତି ମୋତେ ମନେ ପକାଅ, ଯୋଗ ଶବ୍ଦ ମଧ୍ୟ ବ୍ୟବହାର କର ନାହିଁ, କାହିଁକି ନା ଯୋଗ ତ ଅନେକ ପ୍ରକାରର ଶିଖୁଛନ୍ତି, ସେସବୁ ହେଉଛି ଭକ୍ତି ମାର୍ଗର। ଏବେ ବାବା କହୁଛନ୍ତି ମୋତେ ମନେ ପକାଅ ଏବଂ ଘରକୁ ମନେ ପକାଅ, ତେବେ ତୁମେ ଘରକୁ ଚାଲିଯିବ। ଶିବ ବାବା ଏହାଙ୍କ ଶରୀରରେ ଆସି ରାଜଯୋଗର ଶିକ୍ଷା ଦେଉଛନ୍ତି, ବାବାଙ୍କୁ ମନେ ପକାଇ ପକାଇ ତୁମେମାନେ ପବିତ୍ର ହୋଇଯିବ, ପୁଣି ଆତ୍ମା ପବିତ୍ର ହୋଇ ଉଡ଼ିଯିବ। ଯେତେ ଯେତେ ଯୋଗ ଅଥବା ସେବା କରିଥିବ ସେତେ ଉଚ୍ଚପଦ ପାଇବ, କିନ୍ତୁ ଯୋଗରେ ହିଁ ବହୁତ ବିଘ୍ନ ପଡିଥାଏ, ପବିତ୍ର ନହେଲେ ପୁଣି ଧର୍ମରାଜ ପୁରୀରେ ଅନେକ ଦଣ୍ଡ ଭୋଗ କରିବାକୁ ପଡିବ, ଇଜ୍ଜତ ମଧ୍ୟ ଯିବ, ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ, ଶେଷ ସମୟର ସବୁର ସାକ୍ଷାତକାର ହେବ, କିନ୍ତୁ କେହି କିଛି କହିପାରିବେ ନାହିଁ। ବାବା ସାକ୍ଷାତକାର କରାଇଲେ, ତୁମକୁ ଏବେ ବୁଝାଇଲେ, ତଥାପି ତୁମେମାନେ ମୋତେ ମନେ ପକାଇଲ ନାହିଁ, ତୁମର ପାପ ରହିଗଲା, ଏବେ ଦଣ୍ଡ ଭୋଗ କର। ସେତେବେଳେ ଆଉ ପାଠ ପଢିବା ପାଇଁ ସମୟ ନଥିବ, କେବଳ ପଶ୍ଚାତାପ କରିବ ମୁଁ କଣ କରିଲି, ଅଯଥା ସମୟ ନଷ୍ଟ କରିଦେଲି, କିନ୍ତୁ ଦଣ୍ଡ ତ ଭୋଗ କରିବାକୁ ପଡିବ, କିଛି ବି ହୋଇପାରିବ ନାହିଁ, ଫେଲ ହେଲେ ଫେଲ, ଆଉ ପାଠ ପଢିବାର ସୁଯୋଗ ନଥିବ। ସେଇ ପାଠପଢାରେ ତ ଫେଲ ହୋଇଗଲେ ପୁଣି ପଢିଥାନ୍ତି, ଏଠାରେ ତ ପାଠପଢା ହିଁ ଶେଷ ହୋଇଯିବ, ଅନ୍ତିମ ସମୟରେ ପଶ୍ଚାତାପ କରିବାକୁ ନ ପଡୁ। ସେଥିପାଇଁ ବାବା ରାୟ ଦେଉଛନ୍ତି ପିଲାମାନେ ଭଲ ଭାବରେ ପାଠ ପଢ, ପରଦର୍ଶନ ପରଚିନ୍ତନରେ ନିଜର ସମୟ ନଷ୍ଟ କର ନାହିଁ, ନଚେତ ବହୁତ ପଶ୍ଚାତାପ କରିବାକୁ ପଡିବ, ମାୟା ବହୁତ ଓଲଟା କାମ କରାଇ ଦେଇଥାଏ, କେବେ ଚୋରି ନ କରିଥିଲେ ମଧ୍ୟ ମାୟା କରାଇ ଦିଏ, ପରେ ପୁଣି ସ୍ମୃତି ଆସିବ ମୋତେ ତ ମାୟା ଧୋକା ଦେଇଦେଲା, ପ୍ରଥମେ ମନରେ ଖିଆଲ ଆସିଥାଏ ଅମୁକ ଜିନିଷ ଉଠାଇ ନେବି, ତୁମମାନଙ୍କୁ ତ ଈଶ୍ୱରୀୟ ବୁଦ୍ଧି ମିଳୁଛି, ଏହା ଠିକ ନା ଭୁଲ, ଏହି ଜିନିଷ ଉଠାଇ ନେଲେ ଭୁଲ ହେବ, ନ ଉଠାଇଲେ ଠିକ ହେବ, ଏବେ କଣ କରିବାକୁ ପଡିବ, ପବିତ୍ର ରହିବା ଭଲ ନା, ତେବେ ସଙ୍ଗ ଦୋଷରେ ଆସି ଢିଲା ହୋଇଯିବା ଉଚିତ ନୁହେଁ। ଆମେମାନେ ବାବାଙ୍କର ସନ୍ତାନ, ପରସ୍ପର ଭାଇ ଭଉଣୀ, ତେଣୁ ନାମ ରୂପର ଆକର୍ଷଣରେ ଆକର୍ଷିତ ହେବା ଉଚିତ ନୁହେଁ, ଦେହ ଅଭିମାନରେ ଆସିବା ଉଚିତ ନୁହେଁ, କିନ୍ତୁ ମାୟା ବହୁତ ଶକ୍ତିଶାଳୀ, ମାୟା ଭୁଲ କାମ କରାଇବାକୁ ସଂକଳ୍ପ ଆଣିଥିଲେ। ବାପା କହୁଛନ୍ତି ତୁମେମାନେ ଭୁଲ କାମ କରିବା ଉଚିତ ନୁହେଁ, କିନ୍ତୁ ମାୟା ସହିତ ଲଢ଼େଇ ଚାଲୁଛି, ତେଣୁ ପିଲାମାନେ ହାରି ଯାଉଛନ୍ତି, ଅର୍ଥାତ୍ ତଳକୁ ଖସି ଯାଉଛନ୍ତି, ଯାହାଦ୍ୱାରା କି ଠିକ୍ ବୁଦ୍ଧି ଦେଖାଯାଉ ନାହିଁ, ଠିକ୍ ବୁଦ୍ଧି ଆସୁ ହିଁ ନାହିଁ। ଆମକୁ ଠିକ୍ କାମ କରିବାକୁ ହେବ, ଅନ୍ଧମାନଙ୍କର ଲାଠି ହେବାକୁ ପଡ଼ିବ। ଏହା ହେଉଛି ସବୁଠାରୁ ଭଲରୁ ଭଲ କାମ। ଶରୀର ନିର୍ବାହ ପାଇଁ ସମୟ ତ ଅଛି, ରାତ୍ରିରେ ଶୋଇବାକୁ ମଧ୍ୟ ପଡ଼ିବ। ଆତ୍ମା ଥକିଗଲେ ଶୋଇଯାଇଥାଏ, ଶରୀର ମଧ୍ୟ ଶୋଇଯାଇଥାଏ। ତେଣୁ ଶରୀର ନିର୍ବାହ କରିବା ପାଇଁ ଏବଂ ଆରାମ କରିବା ପାଇଁ ସମୟ ତ ଅଛି, ବାକି ସମୟ ମୋ ସେବାରେ ଲାଗିଯାଅ। ଯୋଗରୁ ଚାର୍ଟ ରଖ, ଚାର୍ଟ ଲେଖୁଛନ୍ତି ମଧ୍ୟ କିନ୍ତୁ ଚାଲୁ ଚାଲୁ ଫେଲ୍ ହୋଇଯାଉଛନ୍ତି, ବାବାଙ୍କୁ ମନେ ପକାଉ ନାହାନ୍ତି, ସେବା କରୁନାହାନ୍ତି, ତେଣୁ ଭୁଲ କାମ ହୋଇ ଚାଲିଥାଏ। ଆଚ୍ଛା, ମିଠା ମିଠା ଶିଖିଲା ଯେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ମଧ୍ୟ ଆତ୍ମିକ ପିତାଙ୍କୁ ନମସ୍ତେ, ନମସ୍ତେ, ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, ଏକ ନମ୍ବର, ପରଚିନ୍ତନ ପରଦର୍ଶନରେ ନିଜର ସମୟ ନଷ୍ଟ କରିବାର ନାହିଁ। ମାୟା କୌଣସି ଓଲଟା କାମ ନ କରାଇ ଦେଉ, ଏଥିପ୍ରତି ଧ୍ୟାନ ଦେବାକୁ ହେବ। ସଙ୍ଘ ଦୋଷରେ ପଡ଼ି କେବେ ବି ଠିଲା ହେବାର ନାହିଁ। ଦେହ ଅଭିମାନରେ ଆସି କାହାର ନାମ ରୂପରେ ଆକର୍ଷିତ ହେବାର ନାହିଁ। ଦୁଇ ନମ୍ବର, ଘରକୁ ମନେ ପକାଇବା ସହିତ ବାବାଙ୍କୁ ମଧ୍ୟ ମନେ ପକାଇବାକୁ ହେବ। ଯୋଗର ଚାର୍ଟ ଲେଖିବାର ଡାଏରୀ ରଖିବାକୁ ହେବ, ନୋଟ କରିବାକୁ ପଡ଼ିବ, ମୁଁ ସାରା ଦିନରେ କଣ କଣ କରିଛି, କେତେ ସମୟ ବାବାଙ୍କ ସ୍ମୃତିରେ ରହିଛି। ବରଦାନ, ନମ୍ରତା ରୂପୀ କବଚ ଦ୍ୱାରା ବ୍ୟର୍ଥ ରୂପକ ରାବଣକୁ ଜଳାଉଥିବା ସଚ୍ଚା ସ୍ନେହୀ ସହଯୋଗୀ ହୁଅ। ଯିଏ ଯେତେ ବି ତୁମର ସଂଗଠନ ଭିତରେ କମି ବାହାର କରିବାକୁ ଚେଷ୍ଟା କରୁ, କିନ୍ତୁ ଟିକେ ବି ସ୍ୱଭାବ ସଂସ୍କାର ଟକ୍କର ଦେଖିବାକୁ ନ ମିଳୁ। ଯଦି କେହି ଗାଳି ଦେଉଛି ବା ଅପମାନିତ କରୁଛି, ତେବେ ତୁମେମାନେ ମହାତ୍ମା ହୋଇଯାଅ। ଯଦି କେହି ଭୁଲ କରୁଛି, ତେବେ ବି ତୁମେ ଠିକ୍ରେ ରୁହ। ଯଦି କେହି ତୁମ ସହିତ ଟକ୍କର ଲଗାଉଛି, ଅର୍ଥାତ୍ ମୁହାଁମୁହିଁ ହେଉଛି, ତେବେ ବି ତୁମେ ତାକୁ ସ୍ନେହର ପାଣି ଦିଅ। ଏହା କାହିଁକି ହେଉଛି ବା ଏଭଳି କାହିଁକି ହେଉଛି, ଏହିଭଳି ସଂକଳ୍ପ କରି ନିଆଁ ଉପରେ ତେଲ ଢାଳ ନାହିଁ। ନମ୍ରତାର କବଚ ସର୍ବଦା ପିନ୍ଧିଥାଅ। ଯେଉଁଠାରେ ନମ୍ରତା ରହିଛି, ସେଠାରେ ସ୍ନେହ ଏବଂ ସହଯୋଗ ମଧ୍ୟ ନିଶ୍ଚିତ ଥିବ।